ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ସବୁ ଜିଲ୍ଲାରେ ଗୋପବନ୍ଧୁ ଯୋଜନା, ବିଜୁ କେବିକେ ଆକାର 250 କୋଟି, ଆଇଏପି ବକେୟା ପ୍ରକଳ୍ପ ପାଇଁ 75 କୋଟି, ଅତିରିକ୍ତ ବଜେଟ୍ର ଅର୍ଥ ବରାଦ ନିଷ୍ପତ୍ତି। କେନ୍ଦ୍ରକୁ ଟକ୍କର ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣ୍ଟା ଭିଡ଼ିଛନ୍ତି। ଯେଉଁ ସବୁ ଯୋଜନାରେ କେନ୍ଦ୍ର ଅର୍ଥ ବନ୍ଦ କରିବ, ସେ ସବୁ ଯୋଜନାକୁ ଚଳାଇବ ରାଜ୍ୟ। ଆଜି ଏହି କ୍ରମରେ 3ଟି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନାରେ ବିଲୀନ କରିବେ। ଏହା ଇସ୍ରୋ ସହ ହାତ ମିଳାଇବ ରେଳବାଇ। ଇସ୍ରୋ ସହ ହାତ ମିଳାଇବ ରେଳବାଇ, ରେଳବାଇର କାର୍ଯ୍ୟଦକ୍ଷତା ବଢ଼ାଇବ ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ ଖୁବ୍ ଶୀଘ୍ର ଇସ୍ରୋ ସହ ରେଳବାଇର ବୁଝାମଣା କରିବାକୁ ଯାଉଛି। ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସମସ୍ତ ରେଳ ଲାଇନ୍ର ଜିଆଇଏସ୍ ମ୍ୟାପିଂ କରାଯିବ। କେବଳ ରେଳ ଲାଇନ୍ ନୁହେଁ, ରେଳବାଇର ସମସ୍ତ ସମ୍ପତ୍ତି ଯଥା କୋଠା, ଜମି, ୱାର୍କସପ୍ ଓ ଅନ୍ୟାନ୍ୟ ବ୍ୟବସ୍ଥାର ଜିଆଇଏସ୍ ମ୍ୟାପିଂ କରାଯିବ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।